ଆମ ରାଇଖୋଲୁ ନା ଆମର ନଗଦାଦାନି ହଳଦୀ ଚାଷ କରୁଛୁ। ହଳଦୀ ପ୍ରଥମେ ତାକୁ 6-7 ଚାଷ କରା ହବ। ଚାଷ ହେଲା ପରେ ତାପରେ ହଳଦୀ ଲଗା ହବ। ଡାଳ କିମ୍ବା ପତ୍ର ଘୋଡ଼େଇକି ରଖା ହବ। ଡାଳ ଗଜା ହବ। ଗଜା ହେଇଗଲା ପରେ ଘାସ ଫାସରେ ବଛା ହବ। ଘାସ 7-8 ମାସ ପରେ ତାକୁ ଖୋଳି କରି ବାହାର କରି ସିଝା ହେଇକରି ବଜାରରେ ବିକ୍ରି କରାହବ।